ఉజ్వలాగ్నిసూర్యోద్బాదురజోభిషేకం పాంచి పాంచి అంటే రఘువణ కలిసింది జడ భరత్ ଯେ ଜଣେ ରଘୁଗଣୀ ଏ ରଘୁଗଣ ତପସ୍ୟା ମାଧ୍ୟମରେ ବା ଭଗବାନଙ୍କୁ ପୂଜା ମାଧ୍ୟମରେ ବା ଯେଉଁମାନେ କିଛି କାର୍ଯ୍ୟ କରୁନାହାନ୍ତି ବା କିଛି ଯେଉଁମାନେ କାର୍ଯ୍ୟ କରୁଛନ୍ତି ବିଭିନ୍ନ ବୈଦିକ କର୍ମକାଣ୍ଡ ସବୁ ରହିଛି ବା ବିଭିନ୍ନ ଶାସ୍ତ୍ର ଅଧ୍ୟୟନ ଛନ୍ଦସା ନହେଲେ ଜଳ ଅଗ୍ନି ସୁଢ଼ି ବିଭିନ୍ନ ପ୍ରକାର ତପସ୍ୟା ଯେଉଁ କରୁଛନ୍ତି ଶୀତଦିନେ ଥଣ୍ଡା ଜଳରେ ବସିକିରି ତପସ୍ୟା କରୁଛନ୍ତି, ଖରାଦିନେ ଚାରିପଟେ ଅଗ୍ନି ଜଳିକିରି ତପସ୍ୟା କରୁଛନ୍ତି ବା ସୂର୍ଯ୍ୟର ପ୍ରକାଣ୍ଡ କିରଣରେ ତପସ୍ୟା କରୁଛନ୍ତି, ଏଦ୍ୱାରା ଭଗବାନଙ୍କୁ ପ୍ରାପ୍ତ ହେଇପାରିବନି ଜଣେ ବିନା ମହତ୍ ପାଦ ରଜୋଭିଷେକମ୍। ମହତ୍ କହିଲେ ଭଗବାନଙ୍କର ଭଗବାନଙ୍କ ଭକ୍ତ ସେମାନେ ମହତ୍ ବ୍ୟକ୍ତି, ତେଣୁ ସେମାନଙ୍କର ପାଦ ରଜୋଭିଷେକମ୍, ସେମାନଙ୍କ ପାଦପଦ୍ମର ଧୂଳି ନିଜର ମୁଣ୍ଡରେ ନ ମାରିବା ନ ବୁଳିବା ପର୍ଯ୍ୟନ୍ତ, ନିଜ ଅଭିଷିକ୍ତ ନ ହେବା ପର୍ଯ୍ୟନ୍ତ, ସେଦିନ ପର୍ଯ୍ୟନ୍ତ ବୁଝିବାକୁ ପଡ଼ିବ ଯେ ସେମାନେ ଭଗବାନଙ୍କ ବିଷୟରେ କିଛି ଜାଣିପାରୁନାହାନ୍ତି। ତେଣୁ ପ୍ରଭୁପାଦ ମହାରାଜ ଏସବୁରେ କହୁଛନ୍ତି ଏ ମେଟେରିଆଲିଷ୍ଟିକ୍ ପର୍ସନ୍ ସମଟାଇମ୍ସ ଥିଙ୍କ୍ସ ଦ୍ୟାଟ୍ ସିମ୍ପଲି ବାଇ ଏକ୍ଜିକ୍ୟୁଟିଭ୍ ପାଏସ୍ ଆକ୍ଟିଭିଟିଜ୍ ଆଣ୍ଡ ରିମେନିଂ ଆଟ୍ ହୋମ୍ ୱାନ୍ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଦ ଆବ୍ସୋଲ୍ୟୁଟ୍ ଟ୍ରୁଥ୍ ଦ୍ୟାଟ୍ ଇଜ୍ ଡିନାଏଡ୍ ଇନ୍ ଦିସ୍ ୱାର୍ଲ୍ଡ। ଯେଉଁମାନେ ଭୌତିକବାଦୀ ବ୍ୟକ୍ତି ସେମାନେ ହୁଅନ୍ତି କ'ଣ ଯେ ଆମେ ଧର୍ମ କାର୍ଯ୍ୟ କରିବା ଏବଂ ଘରେ ରହିବା ତେଣୁ ଆମେ ସବୁକିଛି ଆଗେଇ ପାରିବା, ୱାନ୍ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ଭଗବାନଙ୍କୁ ଜାଣିପାରିବେ, କିନ୍ତୁ ଏଥିରେ ଏଇ ଶ୍ଳୋକରେ ସେଟାକୁ ମନା କରାହେବ। ଯେତେଦିନ ପର୍ଯ୍ୟନ୍ତ ଜଣେ ସାଧୁଙ୍କର ଚରଣରେ ଆଶ୍ରୟ ନେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ସିଏ ପରେ ଅବଶ୍ୟ ପରଶ୍ଳୋକରେ କହୁଛି ତାପରେ ଗୋଟେ ଲେଖା ହେଇନି ବୋଧେ ଅଛନ୍ତି ଯତ୍ରୋତ୍ତମ ଶ୍ଳୋକ ଗୁଣାନୁବାଦ ରସ୍ତୁ ୟତେ ଗ୍ରାମ୍ୟ କଥା ବିଘାତ ନିଷେବ୍ୟମାଣ ଦିନ ମୁଖ୍ୟ ମତି ସତିଞ୍ଜତି ବାସୁଦେବେ। ଯତ୍ର ଯେଉଁ ପାଦରଜଭିଷେକମ ଅର୍ଥ ହେଉଛି କ'ଣ ନା ଯେଉଁଠାରେ ସବୁବେଳେ ଉତ୍ତମ ଶ୍ଳୋକ ଗୁଣାନୁବାଦ ଭଗବାନଙ୍କର ଗୁଣ ଗାନ କରାଯାଉଥିବ, ପ୍ରସ୍ତୁତି ସେଠି ସବୁବେଳେ ଭଗବାନ ଗୁଣଗାନ ଚାଲିଥିବ, ଏବଂ ଗ୍ରାମ୍ୟ କଥା ବିଘାତ ଭଗବାନ କଥା ହେଉଛି ମାନେ ଆଉ ଅନ୍ୟାନ୍ୟ ଭୌତିକ କଥା ସବୁ ସେଥିରେ ନଥିବ, ସେଟା ବନ୍ଦ ହେଇଯାଉଥିବ ଗ୍ରାମ୍ୟ କଥା ବିଘାତ। ନିଶବ୍ୟମାଣ ଅନୁଦିନ ମୁମୁକ୍ଷୁ ଯେଉଁମାନେ ମୁମୁକ୍ଷୁ ଯେଉଁମାନେ ଭୌତିକ ବନ୍ଧନ ମୁକ୍ତ ହେବା ପାଇଁ ଚାହୁଁଛନ୍ତି ସେମାନେ ଏଇଭଳି ଭାବରେ ଭଗବାନଙ୍କର ଭକ୍ତଙ୍କର ସେବା କଲେ ବା ଭଗବାନ କଥା ଶ୍ରବଣ କଲେ ଅନୁଦିନ ପ୍ରତିଦିନ କଲେ ତାହେଲେ ମତିଂ ସତିଂ ମତି ଯେଉଁ ଅସତି ବର୍ତ୍ତମାନ ନେଇକି ରହିଛି ବେଶ୍ୟା ଭଳି ରହିଛି ସେ ବର୍ତ୍ତମାନ ସତୀ ହେବ, ଏବଂ ଯଚ୍ଛତି ବା ଆସୁଦେବେ ସେ ମତି ବା ମନ ସବୁବେଳେ ଭଗବାନ ପାଦପଦ୍ମରେ ରହିବ ମତି ସତି, ନହେଲେ ଯେତେ ଚେଷ୍ଟା କଲେ ଯେତେ ତପସ୍ୟା କଲେ ଯେତେ ପୂଜା ଆରାଧନା କଲେ ଯେତେ ଯାହା କଲେ ମଧ୍ୟ ଭଗବାନ ପାଦପଦ୍ମରେ ମତି ଆସିବ ନାହିଁ। ନମଃସ୍ତୁ ନମଃ ଶିଶୁଭ୍ୟୋ ନମଃ ଯୁବଭ୍ୟୋ ନମଃ ଆବୁଟଭ୍ୟୋ ଜୟ ବ୍ରାହ୍ମଣ ଗ୍ରାମ ଅବଧୂତ ଲିଙ୍ଗା ଶରତିଭ୍ୟ ଶିବମସ୍ତୁ ରାଜ୍ଞାମ। ତେଣୁ ଇଏ ଯେଉଁ ଜଡ଼ଭରତ ଏଭଳି ଭାବରେ କହିଲେ ତ ସେ ମୁଁ ଜଡ଼ଭରତ ଥିଲି ଏମିତି ମୁଁ କରିଥିଲି ସବୁ କରିଥିଲି, ତେଣୁ ତାପରେ ରଘୁଗଣ ତାଙ୍କୁ ନମସ୍କାର କରୁଛନ୍ତି, ଖାଲି ତାଙ୍କୁ ନମସ୍କାର କରୁନ ସମସ୍ତଙ୍କୁ ନମ ମହତ୍ ଭିଓସ୍ତୁ ଯେତେ ମହତ୍ ବ୍ୟକ୍ତି ଅଛନ୍ତି ସମସ୍ତଙ୍କୁ ନମସ୍କାର କରାହେଉଛି। ନମ ଶିଶୁଭ୍ୟ ଶିଶୁ ବ୍ୟକ୍ତିଟି ହେଲେ ମଧ୍ୟ ଶିଶୁଟି ହେଲେ ମଧ୍ୟ ସେ ଯଦି ଭଗବାନଙ୍କ ଭକ୍ତ ତାହେଲେ ତାଙ୍କୁ ବି ନମସ୍କାର କରାହେଉଛି, ଯୁବକ ଯୁବକ ହେଲେ ମଧ୍ୟ ତାଙ୍କୁ ବି ନମସ୍କାର କରୁଛନ୍ତି, ଆବଟୁଭ୍ୟ ଜଣେ ଆବଟୁ କହିଲେ ଯେଉଁମାନେ ବ୍ରହ୍ମଚାରୀ ହେଲେ ମଧ୍ୟ ତାଙ୍କୁ ବି ନମସ୍କାର କରାହେଉଛି। ଯେ ବ୍ରାହ୍ମଣ ଗାମ ଅବଧୂତ ଲିଙ୍ଗା ତେଣୁ ଯେଉଁମାନେ ବ୍ରାହ୍ମଣ, ଯେଉଁମାନେ ଭଗବାନଙ୍କର ଭକ୍ତ, ଯେଉଁମାନେ ବ୍ରହ୍ମଙ୍କୁ ଜାଣୁଛନ୍ତି, ସେମାନେ ସେ ସମସ୍ତ ବ୍ରାହ୍ମଣ ଗାମ ସମସ୍ତେ ସେ ମହତ୍ ବ୍ୟକ୍ତି, ସେ ଶିଶୁ ହୁଅନ୍ତୁ, ସେ ଯୁବକ ହୁଅନ୍ତୁ, ସେ ବ୍ରହ୍ମଚାରୀ ହୁଅନ୍ତୁ, ସମସ୍ତେ ଯେଉଁମାନେ ଅବଧୂତ ଲିଙ୍ଗା, ସମସ୍ତେ ଜାଣିପାରିବେନି ନା, ଅବଧୂତ ଭାବରେ ରହିଛନ୍ତି ଜଡ଼ବରତୁ ଅବଧୂତ, ସିଏ ଜଣେ ଏତେ ମହାନ ବ୍ୟକ୍ତି ବୋଲି କେହି ଜାଣିପାରୁନଥିଲେ। ତେଣୁ ସେହି ଅବଧୂତ ଲିଙ୍ଗମାନଙ୍କୁ, ଅବଧୂତ ବ୍ୟକ୍ତିମାନଙ୍କୁ ଚରନ୍ତି ଦେବ୍ୟ ଶିବମସ୍ତୁ ରାଜ୍ଞା, ଯେଉଁମାନେ ବିଚରଣ କରନ୍ତି କାହାକୁ ନା ଶିବମସ୍ତୁ, ସମସ୍ତଙ୍କ ପାଇଁ ମଙ୍ଗଳ ପ୍ରଦାନ କରିବା ପାଇଁ ସେ ଚରଣ କରୁଛନ୍ତି, ମାନେ ବିଚରଣ କରୁଛନ୍ତି। ତେଣୁ ସମସ୍ତଙ୍କୁ ମୁଁ ମୋର ପ୍ରଣାମ ନିବେଦନ କରୁଛି। ୂତାନି ଶିବଂ ମିଥୋ ଧିୟା ମନଃ ଭଦ୍ରଂ ଭଜତା ଦୁଃଖଜ ଆବେଶତାମତିରପି ହେତୁକି। ଇଏ ହେଉଛି ଖଳ ପ୍ରସିଦ୍ଧତା। ଯତ୍ର ଉତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁତି ଗ୍ରାମ୍ୟ କଥା ବିଘାତ ନିଷେଧ୍ୟମାଣ ଅନୁଦିନ ମୁଖ୍ୟ ମତିଂ ସତିଂ ଯଛତି ବାସୁଦେବେ। ଏ ଶ୍ଳୋକ ପ୍ରଭୁପାଦ ମହାରାଜ କହୁଛନ୍ତି, ଦ ସିପ୍ଟମ୍ସ ଅଫ୍ ପ୍ୟୋର୍ ଡିଭୋଟିଜ୍ ଆର୍ ଡେସ୍କ୍ରାଇବ୍ ଇନ୍ ଦିସ୍ ଭର୍ସ। ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର ଲକ୍ଷଣ ବିଷୟରେ ଏହି ଶ୍ଳୋକରେ କୁହାଯାଉଛି, ଆଉ ପୂର୍ବ ଶ୍ଳୋକ ଯେଉଁ ପାଠ କଲେ ଆସବାର ତେର। ତେଣୁ ଏ ଯେଉଁ ବର୍ତ୍ତମାନ ଏ ଶ୍ଳୋକରେ ଯେଉଁ କୁହାଯାଉଛି, ହେଉଛି ପଞ୍ଚମ ସ୍କନ୍ଧରେ, ପଞ୍ଚମ ସ୍କନ୍ଧଟା ହେଉଛି ସ୍ଥାନ। ଭାଗବତମରେ ଯେଉଁ 12 ବିଷୟ 10 ବିଷୟ ବର୍ଣ୍ଣନା କରାଯାଇଛି, ତାଦେହରୁ ତୃତୀୟ ଏବଂ ଚତୁର୍ଥ ସ୍କନ୍ଧରେ ଭଗବାନଙ୍କର ଏଇ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମା କେମିତି ସୃଷ୍ଟି କରୁଛନ୍ତି, ବ୍ରହ୍ମା ଭଗବାନ କେମିତି ସୃଷ୍ଟି କଲା ପରେ ବ୍ରହ୍ମା ତାକୁ ପୁଣି ଆଉଥରେ ବିସ୍ତାର କରୁଛନ୍ତି। ତେଣୁ ପଞ୍ଚମ ସ୍କନ୍ଧରେ ସ୍ଥାନ ବିଷୟରେ ବନାଗଲା, ସ୍ୱର୍ଗ ବିସର୍ଗ ସ୍ଥାନ। ସ୍ଥାନ ହେଉଛି କେଉଁଠି କିଏ ସବୁ ରହୁଛନ୍ତି, ଯେମିତି ଆମେ ଏଠି ରହୁଛେ, ପୁନାରେ ଆମେ ବର୍ତ୍ତମାନ ରହୁଛେ, ସେମିତି କିଏ ସ୍ୱର୍ଗରେ ରହୁଛନ୍ତି, କିଏ ନର୍କରେ ରହୁଛନ୍ତି, ସବୁ ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ସେଇଠି ମଧ୍ୟ ବିଭିନ୍ନ ବର୍ଷ ବିଷୟରେ ବର୍ଣ୍ଣନା କରାଯାଉଛି। ଯେଉଁ ବର୍ଷ ବିଷୟରେ ଆସୁଛନ୍ତି ଭଦ୍ରାସ ବର୍ଷ, ଭଦ୍ରାସ ନା ଭାରତବର୍ଷରେ ଯେଉଁ ଅଛନ୍ତି ଇଏ ସବୁ ପ୍ରହ୍ଲାଦ ମହାରାଜ, ସିଏ ସ୍ତୁତି କରୁଛନ୍ତି ନୃସିଂହଦେବଙ୍କର, ସେଇ ସ୍ତୁତିରୁ ଏ ଗୋଟେ ସ୍ତୁତି। ସ୍ୱସ୍ତ୍ୟୋସ୍ତୁ ବିଶ୍ୱଶଳ ପ୍ରସିଦ୍ଧତା, ବିଶ୍ୱର ମଙ୍ଗଳ ହଉ। ସ୍ୱସ୍ତ୍ୟୋସ୍ତୁ ବିଶ୍ୱଶ, ବିଶ୍ୱର ଯଦି ମଙ୍ଗଳ ହବ, ଯେଉଁମାନେ ଦୁଷ୍ଟ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ବି ମଙ୍ଗଳ ହବ ନା, ସେମାନେ ପ୍ରସିଦ୍ଧତା, ସେମାନେ ପ୍ରସନ୍ନ ହୁଅନ୍ତୁ। ସେମାନେ ଯେଉଁ ଅପ୍ରସନ୍ନ ହେଇକି ରହୁଛନ୍ତି ସବୁବେଳେ, ସେମାନେ ପ୍ରସିଦ୍ଧତା, ଯଦି ସେମାନେ ପ୍ରସିଦ୍ଧ ଧ୍ୟାନ୍ତୁ ଭୂତାନି ଶିବଂ ମିଥୋ ଧିୟ। ସମସ୍ତ ଜୀବମାନେ, ଯେତେ ଜୀବ ଅଛନ୍ତି ସମସ୍ତ ଜୀବ, ସେମାନେ ମିଥୋ ଧିୟ ଶିବଂ, ସମସ୍ତଙ୍କର ଭୂତାନି ଶିବଂ, ସମସ୍ତଙ୍କ ମଙ୍ଗଳ ପାଇଁ ସେମାନେ ପରସ୍ପର ମଙ୍ଗଳ ପାଇଁ ସବୁବେଳେ ଚିନ୍ତା କରନ୍ତୁ, ଧ୍ୟାନ୍ତୁ ଧ୍ୟାନ କରନ୍ତୁ। ମନଶ୍ଚ ଭଦ୍ରଂ ଭଜତା ଦୁଃଖ ଯେ, ମନ ଅଭଦ୍ର ଯେଉଁମାନଙ୍କର ଅଛି ସେମାନେ କେମିତି ଅନ୍ୟମାନଙ୍କର ମଙ୍ଗଳ କରିବେ ନା, ସେମାନେ ଭଦ୍ର ହୁଅନ୍ତୁ, ମନ ତାଙ୍କର ଭଦ୍ର ହେଉ, ମଙ୍ଗଳ ହେଉ, ମନଟା ତାଙ୍କର ଠିକ୍ ହେଉ, କେମିତି ହେବ ନା, ଭଜତା ଦୁଃଖ ଦୁଃଖ ଯ ଆପଣଙ୍କୁ ଅଧ୍ୟକ୍ଷ ଯ ହେ ଭଗବାନ ନୃସିଂହଦେବ, ଆପଣଙ୍କୁ ଭଜନ କରିକିରି ତାଙ୍କର ମନ ମଧ୍ୟ ଭଦ୍ର ହେଇଯାଉ। ନୁହଁ ମତି ରପି ହେତୁ କି, ତେଣୁ ଏହିଭଳି ଭାବରେ ମତି ଯଦିଓ କୌଣସି ହେତୁ ନଥିଲେ ମଧ୍ୟ ସେ ତାର ମନଟା ଭଗବାନଙ୍କ ପାଖରେ ଲାଗୁନି, କିନ୍ତୁ ଇଏ କହୁଛନ୍ତି, ଇଏ ଆଶୀର୍ବାଦ ଦେଉଛନ୍ତି, କିଏ ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜ ଆଶୀର୍ବାଦ ଦେଉଛନ୍ତି, ସମସ୍ତଙ୍କର ମନ ଏହିଭଳି ଭାବରେ ଅହେତୁକ ଭାବରେ ଭଗବାନଙ୍କ ପାଦ ପଦ୍ମରେ ଆବେଶ ହଉ, ଆବେଶ ହେଲେ ସେମାନେ ଏଇଭଳି ଭାବରେ ତାଙ୍କର ମନ ଭଦ୍ର ହେବ, ତେଣୁ ସେମାନେ ବିଭିନ୍ନ ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବେ, ଏବଂ ଏଇଭଳି ଭାବରେ ଖଳମାନେ ମଧ୍ୟ ପ୍ରସିଦ୍ଧ ହେବେ ବା ଆନନ୍ଦ ମାନେ ତାଙ୍କର ପ୍ରସନ୍ନ ହେବେ, ଏବଂ ଏଇଭଳି ଭାବରେ ସମସ୍ତ ବିଶ୍ୱର ସ୍ୱସ୍ତ୍ୟସ୍ତୁ समस्त विश्वर स्वस्ति व मंगल विधान हम। प्रभुपाद महाराज कहते जमी आम भगवान भगवान भक्त को प्रार्थना कर पावनभ्यो वैष्णवभ्यो नमो नमः। जमी जस्ट लाइक ए डिजायर ट्री ए वैष्णव कैन फुलफिल ऑल द डिजायर्स ऑफ एनीवन हु टेक्स शेल्टर ऑफ हिज लोटस फीट। जमी कल्पतरु अच्छी कल्पतरु कहले आम जहाँ चाहिए तरह पाईपर से वैष्णव एनीवन जहाँ जे तार शरण में आसवे हु टेक्स शेल्टर ऑफ हिज लोटस फीट पद्मधर आश्रय ने वैष्णवर तेल तर समस्त डिजायर समस्त इच्छा पूर्ण हो। प्रहलाद महाराज इज ए टिपिकल वैष्णव तेणु प्रहलाद महाराज मतलब से भाई जन उन्नत साधु वैष्णव तेणु ही प्रेज नॉट फॉर हिमसेल्फ। भगवान प्रार्थना कला से कहना मत यहाँ दि मोर से दि से निजप प्रार्थना करना बट फर ऑल लिविंग एंटिटी समस्त जीव मान से प्रार्थना कर जेंटल जो मैंने भद्र व्यक्ति प्रार्थना करनभीयस जो मैंने विद्वेष नास्तिक व्यक्ति जो विद्वेष कर प्रार्थना कर मिश्चिवस जो मैंने पापी व्यक्ति प्रार्थना कर He always thought of the welfare of mischievous persons like his father Hiranyakashipu. तेणु जो मैंने विदेश जो मैंने पापी व्यक्ति पिता Hiranyakashipu भाई सब सी मंगल हम से सब चिंता करते भगवती अकिंजना सर्वे गुणी तत्र समासते सुरा हराव भक्तस्य कुतूम गुणा मनोरचना सती धावतो वही। इटा मध्य से ही प्रहलाद महाराज कहते जहार भक्ति रही जस्य अस्ति भक्तिर भगवती अकिंचना भगवान भगवान प्रति जो मैंने अकिंचन व्यक्ति से मैंने जहार भगवान प्रति भक्ति रही यदि सर्वे गुण तत्र समाज से सुरा देवता मान समस्त गुण से समासते विद्यमान हम किंतु अन्य पक्ष खराब अभक्त से कुत महत् गुण जो मैंने भक्त नुह तार महत् गुण कौट कौट आसो मनोरथना सीधा हम तो भाई से मनोरथ बसिकी बही ये भौतिक जगत में घूर बुल तार कौन जिते भल गुण थे से किसी शून सहित सामान शून रही मूल्य ना कि पूर्व जदि एक बस प्रति शून मूल्य दस गुण लेखा बढ़िजी तेणु जो मैंने भगवान भक्त नुहतर जिते भल गुण थे सी सब शून रहित सामान तार किसी मूल्य ना कि अने पक्ष जन भक्त हो गला मान तार समस्त सद्गुण समस्त देवता मान देवता मान विभिन्न प्रकार ये रही दोष भी रही देवता मैंने क्रोध प्रकाश करवता मान जो भल गुण अच्छी से सब आस रहा जो खराब गुण थे से सब आसवे भक्त जे पाखे सब भल गुण सब देवता मान दैवी असुरी संपद जो रही षोड़श अध्याय भगवद गीतार अभयंग सत्यसन सुधीर ये सब दैवी गुण सब सब गुण पहुंचे साक्षात भगवान शरीर आत्मा जसानीक्षित हिवा महास्त जदि सज्जते गृह तदा महत्व वयस्म दंपतीना तेणु जी हरि ही साक्षात भगवान शरीर जो मैंने शरीर प्राप्त होती शरीर नाम से व्यक्ति मैंने से मनुष्य मैंने से जीव मैंने हरि ही साक्षात भगवान केमी भगवान किभली सहित संपर्क कौन ना आत्मा झसाणा मेव तोय मिक्सितम झसाणा कहले जो मैंने ଜୀବ ଅଛନ୍ତି ଜଳରେ, ଯଶ ଜଳ ଜୀବ, ଜଳ ଜୀବ ମାନେ ପୁରା କେତେ 9 ଲକ୍ଷ ପ୍ରକାର ଜଳ ଜୀବ ଅଛନ୍ତି, ତେଣୁ ତାଙ୍କ ପାଇଁ ତ୍ୱୟମ୍ ଇପ୍ସିତମ୍, ସେମାନେ ଜଳରେ ହିଁ ରହିବେ ନା, ଆଉ ତାଙ୍କୁ ଯେତେ ସୁଖ ପ୍ରଦାନ କଲେ ବି ସ୍ଥଳରେ ଆଣିକି ଦେଲେ ସେ କ'ଣ ରହିପାରିବେ, ବଞ୍ଚିପାରିବେ? ତେଣୁ ଭଗବାନଙ୍କ ପାଇଁ ଭଗବାନ ଯେଉଁମାନେ ଜୀବ ସେ ସେଇଭଳି ସମ୍ପର୍କ, ତେଣୁ ହିତୁଆ ମହାସ୍ତା ଯଦି ସଜ୍ଜତେ ଗୃହେ, ତେଣୁ ଯେତେ ମହତ୍ ବ୍ୟକ୍ତି ହେଲେ ମଧ୍ୟ ଯଦି ସେ ନିଜର ଗ୍ରହରେ ରହିକରି ଭାବୁଛି ସେ ବହୁତ ଉନ୍ନତ କରୁଛି ବୋଲି, କିନ୍ତୁ ସେଇଟା ତଦା ମହତ୍ତ୍ୱ ବୟସ୍ମ ଦମ୍ପତି ନା, ସେଇଟା ପ୍ରକୃତ ମହତ୍ତ୍ୱ ନୁହଁ ତାର। ପ୍ରଭୁପାଦ ମହାରାଜ କହୁଛନ୍ତି, ଅଲଦୋ କ୍ରୋକୋଡାଇଲ୍ସ ଆର୍ ଭେରି ଫାଷ୍ଟ ଆନିମଲ୍ସ, ଦେ ଆର୍ ପାୱାରଲେସ୍ ୱେନ୍ ଦେ ଭେଞ୍ଚର୍ ଆଉଟ୍ ଅଫ୍ ଦି ୱାଟର୍ ଅନ୍ ଟୁ ଲ୍ୟାଣ୍ଡ। କିନ୍ତୁ ଜଳରେ କୁମ୍ଭୀର ଅଛି, କୁମ୍ଭୀର କେତେ ଶକ୍ତିଶାଳୀ, କିନ୍ତୁ ସେ ଯଦି ଭୂମିକୁ ଆସିଯିବ, ଭୂମି ପୃଷ୍ଠକୁ ଆସିଯିବ, ତାଙ୍କ ଶକ୍ତି ପଳେଇବ। ୱେନ୍ ଦେ ଆର୍ ଆଉଟ୍ ଅଫ୍ ଦି ୱାଟର୍ ଦେ କ୍ୟାନଟ୍ ଏକ୍ଜିବ୍ୟୁଟ୍ ଦେୟାର୍ ଅରିଜିନାଲ୍ ପାୱାର, ଯେତେବେଳେ ସେମାନେ ଜଳରେ ବାହାରି ଆସିକି ସ୍ଥଳରେ ରହୁଛନ୍ତି, ତାଙ୍କର ଯେଉଁ ମୌଳିକ ଶକ୍ତି ରହିଛି ସେସବୁ, ସେ ଶକ୍ତିକୁ ସେମାନେ ଦେଖେଇ ପାରିବେନି, ତାଙ୍କ ନଥିବ ସେଇଟା। ସିମିଲାରଲି ଦି ଅଲ୍ ପରଫେକ୍ଟିଂ ସୁପର ସୋଲ୍ ପରମାତ୍ମା ଇଜ୍ ଦ ସୋର୍ସ ଅଫ୍ ଅଲ୍ ଲିଭିଂ ଏଣ୍ଟିଟିଜ୍, ତେଣୁ ସେହିଭଳି ଭାବରେ ସମସ୍ତ ଜୀବମାନଙ୍କର ମୂଳ ହେଉଛନ୍ତି ଭଗବାନ ପରମାତ୍ମା, ଆଣ୍ଡ ଅଲ୍ ଲିଭିଂ ଏଣ୍ଟିଟିଜ୍ ଆର୍ ପାର୍ଟ ଆଣ୍ଡ ପାର୍ସଲ୍ ଅଫ୍ ହିମ୍, ଏବଂ ସମସ୍ତ ଜୀବ ହେଉଛନ୍ତି ତାଙ୍କର ଅଂଶ। ହ୍ୱେନ୍ ଦ ଲିଭିଂ ଏଣ୍ଟିଟି ରିମେନ୍ସ ଇନ୍ କଣ୍ଟାକ୍ଟ ୱିଥ୍ ଦ ଅଲ୍ ପରଫେକ୍ଟିଂ ବାସୁଦେବ ଦ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ହି ମ୍ୟାନିଫେଷ୍ଟ ଇଜ୍ ସ୍ପିରିଚୁଆଲ୍ ପାୱାର ଏକ୍ଜାକ୍ଟଲି ଆଜ୍ ଦି କ୍ରୋକୋଡାଇଲ୍ ଏକ୍ଜିବିଟ୍ସ ଦ ଷ୍ଟ୍ରେଙ୍ଥ ଇନ୍ ଦ ୱାଟର, ଯେମିତି କୁମ୍ଭୀର ଜଳ ଭିତରେ ତାର ଶକ୍ତି ପ୍ରଦର୍ଶନ କରେ, ସେଇଭଳି ଭାବରେ ଜଣେ ବ୍ୟକ୍ତି ଭଗବାନଙ୍କ ସହିତ ସଂଯୁକ୍ତ ହୋଇକି ରହିଛନ୍ତି, ସେ ତାଙ୍କର ସମସ୍ତ ଶକ୍ତି ଦେଖେଇ ପାରିବେ, ପ୍ରଦର୍ଶନ କରିପାରିବେ, ତାଙ୍କର ସମସ୍ତ ଶକ୍ତି ରହିବ। କିନ୍ତୁ ଇନ୍ ଦ ବେଦିକ ସିଭିଲାଇଜେସନ୍ ଦିସ୍ ଟାଇପ୍ ଅଫ୍ କ୍ରିପୁଲ୍ଡ ଲାଇଫ୍ ଇଜ୍ ଆଲାଉଡ୍ ଓନ୍ଲି ଅଣ୍ଟିଲ୍ 150th year। ସଜ୍ଜତେ ଗୃହେ ଯେଉଁ ରହିଛି, ପ୍ରଭୁପାଦ ମହାରାଜ କହୁଛନ୍ତି ବେଦରେ ବୈଦିକ ସିଭିଲାଇଜେସନ୍ ବା ବୈଦିକ ସଭ୍ୟତାରେ ଏଇ ଯେଉଁ ଗୃହସ୍ଥ ଜୀବନଟାକୁ କେବଳ 50 ବର୍ଷ ପାଇଁ ଆଲାଉ କରାଯାଇଛି। ୱେନ୍ ୱାନ୍ ମଷ୍ଟ ଗିଭ୍ ଅ ଫ୍ୟାମିଲି ଲାଇଫ୍ ଆଣ୍ଡ ଏଣ୍ଟର ଆଇଦର ଦି ଅର୍ଡ଼ର ଅଫ୍ ବାନପ୍ରସ୍ଥ ଅର୍ ସନ୍ୟାସ, ଯେତେବେଳେ ସେ ଏଇ ଗୃହସ୍ଥ ଆଶ୍ରମ ତ୍ୟାଗ କରିକି ବାନପ୍ରସ୍ଥ ନହେଲେ ସନ୍ୟାସ ଆଶ୍ରମ ତ ସେ ଯିବ। ଜୟ ଶ୍ରୀମନ୍ଦ ଗୌତମ କି ଜୟ ଶ୍ରୀ ପ୍ରଭା ମହାରାଜ କି ଜୟ ଶ୍ରୀ ଆନନ୍ଦ ପଡ଼ି ବୈଷ୍ଣବ।